ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଶ୍ରମ ଆଇନମାନଙ୍କୁ ଅଧିକା ସରଳ ଓ ବ୍ୟବସ୍ଥିତ କରିବାର ଲାଗି ଦେଶେ ଚାରିଟା ନୂଆ ଶ୍ରମ ଆଇନ ଲାଗୁ କରାଯାଇଛି। ନୂଆ ଆଇନ ଶ୍ରମିକମାନଙ୍କୁ ଉଚିତ ପାରିଶ୍ରମିକ, ନିରାପତ୍ତା, ସାମାଜିକ ସୁରକ୍ଷା, ଦେଶର କର୍ମଜୀବୀମାନଙ୍କର କଲ୍ୟାଣ ଦିଗେ ସାହାଯ୍ୟ କରିବା। ନୂଆ ଆଇନ ଜରିଆ ଶ୍ରମିକମାନଙ୍କୁ ସମୟ ଜାନି ପାରିଶ୍ରମିକ ସୁନିଶ୍ଚିତ କରିବା, ଜୁଆନ ପିଲାଟୁକେଲମାନଙ୍କୁ ନିଯୁକ୍ତିପତ୍ର ଠିକ୍ ସମୟରେ ଦିଆଯିବା, କର୍ମକ୍ଷେତ୍ରରେ ମହିଳାମାନଙ୍କର ସମାନତା ସୁନିଶ୍ଚିତ କରିବାର ସହିତ 40 କୋଟି କର୍ମଜୀବୀଙ୍କର ସାମାଜିକ ସୁରକ୍ଷାକୁ ସୁନିଶ୍ଚିତ କରିବା ବୋଲି ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ମନସୁଖ ମାଣ୍ଡବୀୟ କହିଛନ୍ତି। ଡକ୍ଟର ହରେକୃଷ୍ଣ ମହତାବ ଓଡ଼ିଶାବାସୀଙ୍କ ଲାଗି ଖାଲି ଗୋଟିଏ ନାଁ ନୁହେଁ, ସେ ବିକାଶ ଲାଗି ଗୋଟିଏ ଚିନ୍ତାଧାରା ଓ ପ୍ରେରଣା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପନ ଗଲାକାଲି ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହରେ ଯୋଗ ଦେଇକରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ଆଧୁନିକ ଓଡ଼ିଶାର ଗୌରବମୟ କୀର୍ତ୍ତିଥି ଡକ୍ଟର ମହତାବଙ୍କର ବଡ଼ ଭୂମିକା ରହିଛି। ତାଙ୍କର ଆଦର୍ଶ ହିଁ ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନ୍ତି ସରକାରଙ୍କର ମୂଳ ମନ୍ତ୍ର ଆଏ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମହତାବଙ୍କର ଜୀବନୀ ଉପରେ ଆଧାରିତ ଭିନ୍ ଭିନ୍ ବହି ଉନ୍ମୋଚନ କରିବାର ସହିତ ଫଟୋଚିତ୍ର ପ୍ରଦର୍ଶନୀ ବୁଲି ଦେଖିଥିଲେ। ନୂଆଦିଲ୍ଲୀରେ ଚାଲିଥିବା 44 ନମ୍ବର ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାଥି ଆଜି ଓଡ଼ିଶା ରାଜ୍ୟ ଦିବସ ପାଳନ କରାଯିବା କାର୍ଯ୍ୟକ୍ରମଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଏହି ଅବସରରେ ଭିନ୍ ଭିନ୍ ସାଂସ୍କୃତିକ କାର୍ଯ୍ୟକ୍ରମର ବି ଆୟୋଜନ କରାଯିବା। ସିଏମ୍ କିଷାନ ଯୋଜନାଥି ପଞ୍ଜୀକରଣର ଶେଷ ଦିନ ଡିସେମ୍ବର 31 ରହିଛି। ହିତାଧିକାରୀ ଚାଷୀମାନେ ଯୋଜନାଥି ସାମିଲ ହେବାରକେ କୃଷକ ଓଡ଼ିଶା ପୋର୍ଟାଲଟି ପଞ୍ଜିକୃତ ହେବାର ସହିତ ବ୍ୟାଙ୍କ ଖାତା ଓ ଆଧାର ସଂଯୋଗୀକରଣ ବାଧ୍ୟତାମୂଳକ ରହିଛି। ତାର ଉତ୍ତରୁ ଆଧାର ଲିଙ୍କ ହୋଇଥିବା ମୋବାଇଲ ନମ୍ଘର ଜରିଆ ଇ କେୱାଇସି ସହିତ ପାଖର ଜନସେବା କେନ୍ଦ୍ର କି ବ୍ୟକ୍ତିଗତ ସ୍ତରଥି ସିଏମ୍ କିଷାନ ପୋର୍ଟାଲ cmkisan.odisha.gov.in ଚାଷୀମାନେ ପଞ୍ଜିକରଣ କରିପାରିବେ। କୋଣାର୍କ ସୂର୍ଯ୍ୟମନ୍ଦିର ପାଖର ମୁକ୍ତାକାଶ ରଙ୍ଗମଞ୍ଚନ ଆଇବା 1 ତାରିଖ 36 ନମ୍ବର କୋଣାର୍କ ଉତ୍ସବ ମୂଲ ହେବା। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କର ଅଧ୍ୟକ୍ଷତାଥି ଗଲାକାଲି ହୋଇଥିବା ମହୋତ୍ସବର ପ୍ରସ୍ତୁତି ବୈଠକଟି ଏହି ନିଷ୍ପତ୍ତି ନିଆଯାଇଛି। ଇତାର ସହିତ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କୋଣାର୍କନ ଗଲାକାଲି ଲାଇଟ୍ ଆଉ ସାଉଣ୍ଡ ଶୋର ଶୁଭାରମ୍ଭ କରିଛନ୍। ଏହି ପ୍ରକଳ୍ପଟି 6 କୋଟି 30 ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଛି। ମହାନ ବିପ୍ଳବୀ ଶହୀଦ ଲକ୍ଷ୍ମଣ ନାୟକଙ୍କର ଅସାଧାରଣ ଦେଶପ୍ରେମ, ଅଦମ୍ୟ ସାହସ ଓ ନିର୍ଭୀକ ସଂଗ୍ରାମୀ ଜୀବନକେ ସୁର୍ତ୍ତା କରିକରି ଆଜି ସାରା ରାଜ୍ୟ ତାଙ୍କର ଜୟନ୍ତୀ ପାଳନ କରାଯାଉଛି। କୋରାପୁଟ ଜିଲ୍ଲାର ଭାରତ ଛାଡ଼ ଆନ୍ଦୋଳନଥି ଆଦିବାସୀ ବୀର ଲକ୍ଷ୍ମଣ ନାୟକ ବଡ଼ ଭୂମିକା ନେଇଥିଲେ। ଏହି ଅବସରରେ ଭୁବନେଶ୍ୱର ଜୟଦେବ ଭବନ ଆଜି ସଞ୍ଜବେଳେ ଶହୀଦ ଲକ୍ଷ୍ମଣ ନାୟକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ ହେବା। ଏଥି ମୁଖ୍ୟ ଅତିଥି ଭାବେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉପସ୍ଥିତ ରହିବେ। ଆଜି ସକାଳବେଳା ବିଧାନସଭା ପରିସର ସହିତ ଆଦିବାସୀ ପ୍ରଦର୍ଶନୀ ପଡ଼ିଆ ଓ କଳିଙ୍ଗ ହସ୍ପିଟାଲ ଛକ ନଥିବା ଶହୀଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତିଥି ମାଲ୍ୟାର୍ପଣ କରାଯିବା। ଝାରସୁଗୁଡ଼ା ଜିଲ୍ଲାନ ଆଇବା ମାସ 9 ତାରିଖରୁ ଖରିଫ ଧାନଘିନା ମୂଲ ହେବା। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟନ ଗଲାକାଲି ହୋଇଥିବା ଜିଲ୍ଲାସ୍ତରୀୟ ଧାନଘିନା କମିଟିର ବୈଠକଟି ଏ ବାବଦେ ନିଷ୍ପତ୍ତି ନିଆଯାଇଛି। ଏଥର 5,43,000 କ୍ୱିଣ୍ଟାଲ ଧାନ ଘିନ୍ବାର୍କେ ଲକ୍ଷ୍ୟ ରଖାଯାଇଛି। 36 ପେକ୍ସ ଆଉ 27 ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆ ଧାନ ଘିନାଯିବା। ଧାନ ବିକିବାର୍କେ ଜିଲ୍ଲାର 23,219 ଚାଷୀ ପଞ୍ଜିକୃତ ହୋଇଛନ୍। ସୁବର୍ଣ୍ଣପୁର ଜିଲ୍ଲାର ଜୁଆନ ପିଲାଟୁକେଲମାନଙ୍କର ଭିତରୁ ରାଜ୍ୟ ପ୍ରତିନିଧି ଚୟନ କରିବା ଲାଗି ଭିନ୍ ଭିନ୍ ପ୍ରତିଯୋଗିତା ଆଉ ଯୁବ ଉତ୍ସବ ପାଳନ ଲାଗି ଗଲାକାଲି ଜିଲ୍ଲା ପ୍ରଶାସନ ତରଫରୁ ଗୋଟିଏ ପ୍ରସ୍ତୁତି ବୈଠକ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ଏଞ୍ଜେଲିନା ପ୍ରଧାନଙ୍କ ସଭାପତିତ୍ୱରେ ହୋଇଥିବା ବୈଠକଟି ଏବା 29 ଓ 30 ତାରିଖ କାର୍ଯ୍ୟକ୍ରମ ଆୟୋଜନ କରିବାରକେ ନିଷ୍ପତ୍ତି ନିଆଯାଇଛି। ଦେବଗଡ଼ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସମ୍ମିଳନୀ କକ୍ଷନ ଗଲାକାଲି ଜିଲ୍ଲାସ୍ତରୀୟ ବିଶ୍ୱ ମତ୍ସ୍ୟ ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମଟି ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ ଯୋଗ ଦେଇକରି ନୂଆ ଜ୍ଞାନକୌଶଳ ପଦ୍ଧତି ବ୍ୟବହାର କରିକରି ତଲିଆ ଜମିମାନଙ୍କେ ମାଛ ଚାଷ କରବାର ବାବଦେ ଚାଷୀମାନଙ୍କୁ ପରାମର୍ଶ ଦେଇଛନ୍। ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କର 150 ନମ୍ବର ଜୟନ୍ତୀ ଅବସରରେ ଗଲାକାଲି ପଦମପୂର୍ଣ୍ଣ ଏକତା ପଦଯାତ୍ରା ଆୟୋଜନ କରାଯାଇଥିଲା। ପଦଯାତ୍ରା ସହରର ଆର୍ବି ହାଇସ୍କୁଲ ପଡ଼ିଆନୁ ବାହାରିକରି ନଗର ପରିକ୍ରମା କରିଥିଲା। କାର୍ଯ୍ୟକ୍ରମଟି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ପାଣିପାଗ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ମାଲେସିଆ ପାଖର ମାଲାସ୍କା ସନ୍ଧି ପାଖେ ହୋଇଥିବା ଘୂର୍ଣ୍ଣିବଲୟ ଆଜି ଲଘୁଚାପଟି ବଦଳିପାରେ। ଲଘୁଚାପ ଆହୁରି ବରକସ ହୋଇକରି ଆଇବା ସୋମବାର ଦିନ ତକ ଅବପାତଟି ବଦଳିପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ସିଆଡ଼େ ସାରା ରାଜ୍ୟ ଶୀତ ଟିକେ କମିଥିବାର ବେଳେ ଆଇବା 6 ଦିନ ତକ ପାଗ ଏନ୍ତା ରହିବା ବୋଲି ପାଣିପାଗ କେନ୍ଦ୍ର ତରଫରୁ କୁହାଯାଇଛି। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।